ଗୀତ ସଂହିତା ଅଧ୍ୟାୟ 69 ପ୍ରଧାନ ବାଦ୍ୟକର ନିମନ୍ତେ ଅଲ୍ ତସ୍ହେତ୍ ସ୍ୱରରେ ଦାଉଦଙ୍କର ଗୀତ ମିକ୍ତାମ୍। ସାଉଲ ଲୋକ ପଠାନ୍ତେ ସେମାନେ ଦାଉଦଙ୍କୁ ବଧ କରିବା ପାଇଁ ତାଙ୍କର ଗୃହ ଜଗି ବସିବା ସମୟରେ ରଚିତ। ହେ ମୋହର ପରମେଶ୍ୱର, ମୋ ଶତ୍ରୁଗଣଠାରୁ ମୋତେ ଉଦ୍ଧାର କର, ମୋ ବିରୁଦ୍ଧରେ ଉତ୍ଥିତ ଲୋକମାନଙ୍କଠାରୁ ମୋତେ ଉଚ୍ଚରେ ସ୍ଥାପନ କର, ଅଧର୍ମଚାରୀମାନଙ୍କଠାରୁ ମୋତେ ଉଦ୍ଧାର କର, ରକ୍ତପିପାସୁ ଲୋକମାନଙ୍କଠାରୁ ମୋତେ ରକ୍ଷା କର, କାରଣ ଦେଖ ସେମାନେ ମୋ ପ୍ରାଣ ପାଇଁ ଛକି ବସନ୍ତି, ବଳବାନମାନେ ମୋ ବିରୁଦ୍ଧରେ ଏକତ୍ରିତ ହୁଅନ୍ତି। ହେ ସଦାପ୍ରଭୋ, ମୋହର ଅପରାଧ କିଏ ବା ମୋ ପାପ ସକାଶୁ ନୁହେଁ, ମୋହର ବିନା ଦୋଷରେ ସେମାନେ ଦୌଡ଼ି ପ୍ରସ୍ତୁତ ହୁଅନ୍ତି। ତୁମ୍ଭେ ମୋହର ସାହାଯ୍ୟ ପାଇଁ ଜାଗ ଓ ଦୃଷ୍ଟିପାତ କର। ହେ ସଦାପ୍ରଭୋ ସୈନ୍ୟାଧିପତି ପରମେଶ୍ୱର, ଇସ୍ରାଏଲର ପରମେଶ୍ୱର, ତୁମ୍ଭେ ହିଁ ଅନ୍ୟ ଦେଶୀୟ ସମସ୍ତଙ୍କୁ ପ୍ରତିଫଳ ଦେବା ପାଇଁ ଉଠ, କୌଣସି ଦୁଷ୍ଟ ଅଧର୍ମକାରୀମାନଙ୍କୁ ଦୟା କର ନାହିଁ। ସେମାନେ ସନ୍ଧ୍ୟାକାଳେ ଫେରିଆସି କୁକୁର ପରି ଶବ୍ଦ କରନ୍ତି ଓ ନଗର ଚାରିଆଡ଼େ ଭ୍ରମଣ କରନ୍ତି। ଦେଖ ସେମାନେ ଆପଣା ଆପଣା ମୁଖରୁ ଉଦ୍ଗାର କରନ୍ତି, ସେମାନଙ୍କ ଓଷ୍ଠାଧରରେ ଖଡ଼ଗ ଥାଏ, କାରଣ କିଏ ଶୁଣିବ ଏହା ସେମାନେ କହନ୍ତି। ମାତ୍ର ହେ ସଦାପ୍ରଭୋ ତୁମ୍ଭେ ସେମାନଙ୍କ ପ୍ରତି ହସିବ, ତୁମ୍ଭେ ଅନ୍ୟ ଦେଶୀୟ ସମସ୍ତଙ୍କୁ ବିଦ୍ରୁପ କରିବ। ହେ ମୋହର ବଳ ସ୍ୱରୂପ, ମୁଁ ତୁମ୍ଭର ଅନୁସରଣ କରିବି, କାରଣ ପରମେଶ୍ୱର ମୋହର ଉଚ୍ଚ ଦୁର୍ଗ ଅଟନ୍ତି।
ମୋହର ଦୟାବାନ ପରମେଶ୍ୱର ମୋହର ସମ୍ମୁଖବର୍ତ୍ତୀ ହେବେ।
ପରମେଶ୍ୱର ମୋ ଶତ୍ରୁମାନଙ୍କ ଉପରେ ମୋ ବାଞ୍ଛା ସଫଳ ହେବାର ମୋତେ ଦେଖାଇବେ, ସେମାନଙ୍କୁ ବଦ୍ଧ କର ନାହିଁ, କେଜାଣି ମୋ ଲୋକମାନେ ପାଶ୍ୱରୀ ଯିବେ। ହେ ଆମ୍ଭମାନଙ୍କ ଢାଲ ସ୍ୱରୂପ ପ୍ରଭୋ, ତୁମ୍ଭେ ପରାକ୍ରମରେ ସେମାନଙ୍କୁ ଛିନ୍ନ ଭିନ୍ନ କରି ଅଧନତ କର, ସେମାନଙ୍କ ମୁଖର ପାପ ଓ ସେମାନଙ୍କ ଓଷ୍ଠାଧରର ବାକ୍ୟ ପୁଣି ସେମାନଙ୍କର କଥିତ ଅଭିଶାପ ଓ ମିଥ୍ୟା ସକାଶୁ ସେମାନେ ଆପଣା ଆପଣା ଅହଙ୍କାରରେ ଧରାଯାଉନ୍ତୁ, ଯେପରି ସେମାନେ ଆଉ ନଥିବେ, ଏଥିପାଇଁ ସେମାନଙ୍କୁ କୋପରେ ସଂହାର କର। ସେମାନଙ୍କୁ ସଂହାର କର, ପୁଣି ପରମେଶ୍ୱର ଯେ ଯାକୁବ ମଧ୍ୟରେ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ କର୍ତ୍ତୃତ୍ୱ କରନ୍ତି, ଏହା ସେମାନେ ଜ୍ଞାତ ହେଉନ୍ତୁ। ଆଉ ସେମାନେ ସନ୍ଧ୍ୟାବେଳେ ଫେରିଆସି କୁକୁର ପରି ଶବ୍ଦ କରନ୍ତୁ ଓ ନଗର ଚତୁର୍ଦ୍ଦିଗରେ ଭ୍ରମଣ କରନ୍ତୁ। ସେମାନେ ଖାଦ୍ୟ ନିମନ୍ତେ ଏଣେତେଣେ ଭ୍ରମଣ କରିବେ, ପୁଣି ସେମାନେ ତୃପ୍ତ ନହେଲେ ରାତ୍ରିଯାକ ରହିବେ। ମାତ୍ର ମୁଁ ତୁମ୍ଭ ପରାକ୍ରମ ବିଷୟ ଗାନ କରିବି ଓ ପ୍ରଭାତରେ ତୁମ୍ଭ ଦୟା ବିଷୟ ଉଚ୍ଚୈ ସ୍ୱରରେ ଗାନ କରିବି, କାରଣ ତୁମ୍ଭେ ମୋହର ଉଚ୍ଚ ଦୁର୍ଗ ଓ ବିପଦ ଦିନରେ ଆଶ୍ରୟ ସ୍ୱରୂପ ହୋଇଅଛ। ହେ ମୋହର ବଳ ସ୍ୱରୂପ, ମୁଁ ତୁମ୍ଭ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି। ଯେଣୁ ପରମେଶ୍ୱର ମୋହର ଉଚ୍ଚ ଦୁର୍ଗ, ମୋହର ଦୟାବାନ ପରମେଶ୍ୱର।